ॐ नमो भगवते वासुदेवाय ॐ नमो भगवते वासुदेवाय। श्रीमद्भागवतम दशम स्कंद 38 अध्याय श्लोक 1। सो वी आर नाउ रीडिंग फ्रॉम श्रीमद्भागवतम कैंटो 10 चैप्टर 38 टेक्स्ट 1। श्री शुक उवाच अक्रूरोपी चतांग्रात्रिं मधुपुर्ज्यांग महामति। 10:38 उषित्वा रथमास्थाय प्रजजौ नन्दगोकुलम् अक्रूरोपी चतांग्रात्रिं मधुपुर्ज्यांग महामतिः उषित्वा रथमास्थाय प्रजजौ नन्दगोकुलम्। अक्रूरोपी चतांग्रात्रिं मधुपुर्ज्यांग महामतिः उषित्वा रथमास्थाय प्रजजौ नन्दगोकुलम्। अक्रूरोपी चतांग्रात्रिं मधुपुर्ज्यांग महामतिः उषित्वा रथमास्थाय प्रजजौ नन्दगोकुलम्। प्रजजौ नन्दगोकुलम् अक्रूरोपी चतांग्रात्रिं मधुपुर्ज्यांग महामतिः उषित्वा रथमास्थाय प्रजजौ नन्दगोकुलम्। अक्रूरोपी चतांग्रात्रिं मधुपुर्ज्यांग महामतिः उषित्वा रथमास्थाय प्रजजौ नन्दगोकुलम्। सो अवर क्लास विल बी इन टू लैंग्वेजेस इंग्लिश एंड ओडिया। सो फर्स्ट ऑफ ऑल आई वेलकम ऑल द डिवोटीज फॉर दिस भागवतम क्लास। सर्वप्रथमे समस्त भक्तमान को आम यही भागवतम क्लास को स्वागत जनाऊ। So this is a new chapter, 10th canto, 38th chapter. First, we are beginning the first verse. As you pratham, I would end Nutana Adhyaya part kariva. Is Daskam Sandha or Trish Adhyaya. Ya Adhyaya ra Shirsa Gauchi Akruranga Vrindavan Agamana. That means the coming of Akrura to Vrindavan. That is the title of this chapter. So, as already described, that in the this is described in Srimad Bhagavatam, I mean the commentary of Vishwanatha Chakravarti Thakur, that this was discussed in Kansa's palace. Kansa phalguna krishnaikadasyam kruteva mantranam presya kesi makruram adisya prahino prahinod brajam. That means Kansa discussed with Kesi and his ministers on Krishna Ekadasi, Phalguna Krishna Ekadasi. So that is the month, lunar month of Phalguna, and that is Krishna Pakhya. Krishna Pakhya means ascending, or when, what is that called? Krishna Pakhya in English. You understand what is Krishna Pakhya? That fast is fast 15 days, that is Krishna Pakhya. After Purnima, the first 15 days is called Krishna Pakhya. Next 15 days is after 15 days it becomes Amavasya, that is no moon. And after, thereafter another 15 days, that is called new moon. Yes, that is called Shukla Pakhya, and that is full moon day. So this was discussed on Krishna Pakhya, Krishna Ekadasi. 11. Today is Ekadasi, so another Krishna Ekadasi in the month of Phalguna. This was discussed in the Kansa's palace. Kansara bandi jo rahiche Rajmahal re ei sob alochona hauthila je Kesi ebong anya mantri manko sahita ei sob alochona hauthila. So Kansa first sent this Kesi demon to kill Krishna. Kansa prathame Kesi daitya ko pathai thila Krishna ko hatya kariya pahin. And of course the order was given on the same day. That is the Ekadasi tithi of Phalguna month of Krishna Pakhya. Phalguna Masara Krishna Pakhya Ekadasi tithi re samastham katha kuha jai thila. Tame jao Kesi upaya jala tame jao hatya kariya Krishna ko. एवं अक्रूर के मध्य कहा जाए थिला तमें जाए किरी कृष्ण एवं बलराम का आनी वो द सेम डे द ऑर्डर वाज गिवन टू बोथ ऑफ देम बट इन द मॉर्निंग केसी केम द नेक्स्ट डे मॉर्निंग दैट इज कृष्ण फाल्गुन कृष्ण द्वादशी तिथि दैट डे केसी केम इन द मॉर्निंग एंड ही टुक पारणा আমার একাদশী পর যে পারণা করছে দ্বাদশী তিথিরে সেইভাবে ভাবে কেসি আসি ভাবুলা মু কৃষ্ণ হত্যা করি পারণা করবি এইভাবে ভাবুলা কিন্তু হি ওয়াজ কিল্ড ইন দ প্রোসেস কেসি ওয়াজ থিঙ্কিং টু অফকোর্স হি ওয়াজ নট হি মে নট বি ডুইং দিস একাদশী তিথি বিকজ হি ইজ এ ডেমন ডেমন্স ডু নট অবজর্ভ দিস একাদশী বাট ডিভোট ইজ ওনলি অবজর্ভ একাদশী. But I told it only jokingly. Actually, Kesi came early in the morning to kill Krishna. Tenu prakritare asura mane ekadashi karanti nahi, ekadashi tithi karanti nahi. Karan ekadashi re papa ashray kari rahithae sasya re. That's why, because asura mane seman sabu bibhinna prakar papa acharana karuchanti, tenu semane punya karya karibe nahi. তেমনি সে শস্য ইত্যাদি খাইবে সে একাদশী অবজর্ভ করবে না তো বিকজ দি ডেমন্স দে অলওয়েজ ডু সো মেনি সিনফুল আক্টিভিটিজ সো অন দিস একাদশী ডে দি সিনফুল পর্সন টেক্স শেল্টার অফ দিস শস্য শস্য মিন্স দিস গ্রেনস ফুড গ্রেনস সো দে কমিট সিনফুল আক্টিভিটিজ বাই নট অবজর্ভিং একাদশী বাই নট টেকিং grain, food grains, but they take food grains on Ekadasi, that is they commit sinful activities. So, Ekadasi madhya semane sasya grahan karanti What to speak of such food grains? They don't even hesitate to take non-veg food also. ଶସ୍ୟ କଥା କ'ଣ କହିବା, ମାଛ ମାଂସ ଖାଇବାକୁ ମଧ୍ୟ ସେମାନେ ଭୁଲନ୍ତି ନାହିଁ, ସେଦିନ ମଧ୍ୟ ଚିନ୍ତା କରନ୍ତି ନାହିଁ ଆଜି ବନ୍ଦ କରିବା ଏକାଦଶୀ ତିଥି, ଟୁଡେ ଇଜ୍ ଏକାଦଶୀ, ୟୁ ୱିଲ୍ ବି ଫାଇଣ୍ଡିଂ ସୋ ମେନି ସ୍ଲଟର ହାଉସେସ୍ ଇନ୍ ଦ ଟାଉନ୍ ଅଫ୍ ବୁର୍ଲା ଆଣ୍ଡ ସମ୍ବଲପୁର, ଦେ ୱିଲ୍ ବି ଟେକିଂ ଦିସ୍ ଟାଇପ୍ ଅଫ୍ ଫୁଡ୍ ଫର୍ ଟେକିଂ ଏକାଦଶୀ ହେଲେ ମଧ୍ୟ ବୁର୍ଲା ସହର ଏବଂ ସମ୍ବଲପୁର ସହରରେ ବହୁତ ଜାଗାରେ ସବୁ ଯୋଉ ସବୁ ଜୀବମାନଙ୍କୁ ହତ୍ୟା କରାଯାଉଥିବ ସେମାନେ ମାଂସକୁ ଗ୍ରହଣ କରିବେ, ମାଂସ ଖାଇବେ ଆଜି ଆଜିର ମଧ୍ୟ, ସୋ ଦେ ଆର୍ ଡେମନ୍ସ ଏନିୱେ। କେସି କେମ୍ ଇନ୍ ଦ ମର୍ଣ୍ଣିଂ ଅର୍ଲି ଇନ୍ ଦ ମର୍ଣ୍ଣିଂ ଟୁ କିଲ୍ କ୍ରିଷ୍ଣ, ବଟ୍ ଇନ୍ ଦ ପ୍ରୋସେସ୍ ହି ୱାଜ୍ କିଲ୍ଡ ବାଇ କ୍ରିଷ୍ଣ। ତେଣୁ କୃଷ୍ଣକୁ ମାରିବା ପାଇଁ ଯେଉଁ କେସି ଆସିଥିଲା ବହୁତ ସକାଳୁ ଆସିଥିଲା, କିନ୍ତୁ ସେ କୃଷ୍ଣଙ୍କ ଦ୍ୱାରା ହତ ହେଲା। ତେଣୁ ଦେୟାର ଆଫ୍ଟର ଇନ୍ ଦ ମର୍ଣ୍ଣିଂ ପ୍ରାତଃ କେସି ବଧୋକୃ ଅକ୍ରୁର ପ୍ରସ୍ଥାନ ନାରଦ ସ୍ତୁତି ଇନ୍ ଦ ଦ୍ୱାଦଶୀ ତିଥି, ଇନ୍ ଦ ଦ୍ୱାଦଶୀ ତିଥି ଲର୍ଡ ଫାର୍ଷ୍ଟ କିଲ୍ଡ କେସି, ଦେନ୍ ନାରଦ ମୁନି କେମ୍ ଆଣ୍ଡ ହି ଅଫର୍ଡ ହିଜ୍ ପ୍ରେୟାର୍ସ ଟୁ ଲର୍ଡ କ୍ରିଷ୍ଣ। ଦ୍ୱାଦଶୀ ତିଥିରେ ପ୍ରଥମେ କେସି ଆସିଥିଲା ଏବଂ ଭଗବାନ ତାକୁ ହତ୍ୟା କଲେ, ହତ୍ୟା କରି ମଧ୍ୟ ତାକୁ ଉଦ୍ଧାର କରିଛନ୍ତି, ତା ପ୍ରତି କିଛି ନିଷ୍ଠୁରତା ଆଚରଣ କରାଯାଇ ନାହିଁ। ଏବଂ ତାପରେ ନାରଦ ମୁନି ଆସି ଭଗବାନଙ୍କୁ ସ୍ତୁତି କରିଥିଲେ, ଆମେ ଶୁଣିଥିଲେ କର୍ତ୍ତଗତ ଅଧ୍ୟାୟ ପୂର୍ବ ଅଧ୍ୟାୟରେ ବର୍ଣ୍ଣନା କରାଯାଇଥିଲା, ତିନୋଟି ଶ୍ଳୋକରେ ଭଗବାନଙ୍କୁ ସ୍ତୁତି କରିଛନ୍ତି, ନଅଟି ଶ୍ଳୋକରେ ଭଗବାନଙ୍କର କ'ଣ କାର୍ଯ୍ୟ ସବୁ ରହିଛି ସେ ବର୍ଣ୍ଣନା କରାଯାଇଛି। ସୁ ହ୍ୟାଭ୍ ରେଡ୍ ଇନ୍ ଦ ପ୍ରିଭିୟସ୍ ଚାପ୍ଟର ହାଉ ନାରଦ ମୁନି ପ୍ରେଡ୍ ଟୁ ଦି ଲର୍ଡ କ୍ରିଷ୍ଣ ଇନ୍ 3 ଭର୍ସେସ୍ ଆଣ୍ଡ ଇନ୍ 9 ଭର୍ସେସ୍ ନାରଦ ମୁନି ସେଡ୍ ଆବାଉଟ୍ ଦି ଫ୍ୟୁଚର ଆକ୍ଟିଭିଟିଜ୍ ଅଫ୍ ଦି ଲର୍ଡ। ତ ଅପରାହ୍ନେ ବ୍ୟୋମବଧକ୍ରୁର ସ୍ୱୟଂ ବ୍ରଜେ ଅଭିଷତ ଅଭିଷତ ଇନ୍ ଦ ଆଫ୍ଟରନୁନ୍ ଅଫ୍ ଦ୍ୟାଟ୍ ଦ୍ୱାଦଶୀ ତିଥି, ଦ୍ୟାଟ୍ ଇଜ୍ ଫାଲ୍ଗୁନ କୃଷ୍ଣ ଦ୍ୱାଦଶୀ, ଦ୍ୟାଟ୍ ଡେ ଇନ୍ ଦ ଆଫ୍ଟରନୁନ୍ ଲର୍ଡ କିଲ୍ଡ ବ୍ୟୋମାସୁର ଆଣ୍ଡ ଦେୟାର ଆଫ୍ଟର ଲର୍ଡ ଏଣ୍ଟର୍ଡ ବ୍ରଜ। ଦ୍ୱାଦଶୀ ତିଥିର ଅପରାହ୍ନରେ ଭଗବାନ କେସିକୁ ହତ୍ୟା ବ୍ୟୋମକୁ ହତ୍ୟା କରେ, ସିଏ ଯେ କି ମୟ ଦାନବର ସନ୍ତାନ, ତାକୁ ହତ୍ୟା କରି ବ୍ରଜକୁ ପ୍ରବେଶ କଲେ। ଯୋ ତାମ ଏକାଦଶ୍ୟା ରାତ୍ରିଂ ମହାମତି ରୀତି ଭଗବତ କଥାର୍ଚ୍ଚନାଦିଭି ଜାଗରଣୀ ଓଷିତ୍ୱା ପାରଣ ଅକୃତୈବ ଯଜଉ। ତେଣୁ ଆୱାର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସେଜ୍ ଦ୍ୟାଟ ଦ୍ୟାଟ ଦ୍ୱାଦଶୀ ତିଥି ଦେର ଇଜ୍ ଏ ଜେନେରାଲ ରୁଲ୍ ଅଫ୍ ବ୍ରେକିଂ ଦ ଫାଷ୍ଟ ଅଫ୍ ଏକାଦଶୀ, ବଟ୍ ଅକ୍ରୁର ଡିଡ୍ ନଟ୍ ବ୍ରେକ୍ ଦି ଫାଷ୍ଟ ଦ୍ୟାଟ ନାଇଟ୍। ଏକାଦଶୀ ନାଇଟ୍ ହି ମହାମତି, ଇଟ୍ ସେଡ୍ ମହାମତି, ମହାମତି ମିନ୍ସ ହି ସ୍ପେଣ୍ଡ ଦ୍ୟାଟ ନାଇଟ୍ ଇନ୍ ଇନ୍ ଦ ଟପିକ୍ସ ଅଫ୍ ଦି ଲର୍ଡ, ଇନ୍ ଲିସନିଂ ଟୁ ଦି ଟପିକ୍ସ ଅଫ୍ ଦି ଲର୍ଡ ଅର୍ ୱର୍ସିପିଂ ଦି ଲର୍ଡ ଇନ୍ ଦିସ୍ ୱେ ହି ଡିଡ୍ ନଟ୍ ସ୍ଲିପ୍ ଇନ୍ ଦ୍ୟାଟ ନାଇଟ୍, ହି ରିମେଣ୍ଡ ଆୱେକେନ୍ ଇନ୍ ଦ୍ୟାଟ ନାଇଟ୍ ଆଣ୍ଡ ଅଲ୍ସୋ ଉଷିତ୍ୱା ମିନ୍ସ ପରଦିନ ଜାଗରଣ ମଥୁରାପୁର ବାସ କରିବା, ଉଷିତ୍ୱା ମିନ୍ସ କ'ଣ, ଉଷିତ୍ୱା ମିନ୍ସ ହି ରିମେଣ୍ଡ ଇନ୍ ଦ୍ୟାଟ ମଧୁପୁରୀ ୱିଦାଉଟ୍ ସ୍ଲିପିଂ ଆଣ୍ଡ ଇନ୍ ଦ ନେକ୍ସଟ ଡେ ଦ ଦ୍ୱାଦଶୀ ତିଥି ହି କେମ୍ ଟୁ ବ୍ରଜ ୱିଦାଉଟ୍ ଟେକିଂ ଏନି ୱିଦାଉଟ୍ ବ୍ରେକିଂ ହିଜ୍ ଫାଷ୍ଟ। ତେଣୁ ଏକାଦଶୀ ରାତ୍ରିରେ ସେ ଯେଉଁ ମଥୁରାପୁରରେ ରହିଥିଲା ମୈଥିଲୀ ରହିଥିଲେ ଅକ୍ରୁର, ସେ ଭଗବାନଙ୍କର ଭଜନରେ ସମୟଟି ବିତେଇଲେ ବା ଭଗବାନଙ୍କ ପୂଜା ଆରାଧନାରେ ସମୟଟି ବିତେଇଥିଲେ, ସେଥିପାଇଁ ତାଙ୍କୁ ମହାମତି ବୋଲି କୁହାଯାଉଛି। ଏବଂ ସେଦିନ ସେ ଉପବାସ ସେଦିନ ସେ ଉଜାଗର ରହିଥିଲେ, ସେଦିନ ସେ ଶୋଇନଥିଲେ, ଏବଂ ତା ପରଦିନ କୌଣସି ଏକାଦଶୀ ଯେଉଁ ରହିଛି ପାରଣା ଗ୍ରହଣ ନ କରିକିରି ସେ ଆସିଲେ ବ୍ରଜଗୋକୁଳକୁ ଆସିଲେ। ଏଇଭଳି ଭାବରେ ଏ ଫାଷ୍ଟ ଇନ୍ ଦିସ୍ ଫାଷ୍ଟ ଭର୍ସ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଗିଭ୍ସ ହିଜ୍ କମେଣ୍ଟାରୀ ଇନ୍ ଦିସ୍ ଭର୍ସ ଇନ୍ ଦିସ୍ ୱେ। ଦେନ୍ ସନାତନ ଗୋସ୍ୱାମୀ ସେଜ୍ ଦ୍ୟାଟ ଶ୍ରୀଧର ସ୍ୱାମୀ ସେଜ୍ ଅଷ୍ଟତ୍ରିଂଶେ ଯଥା ଧ୍ୟାୟନ୍ ଅକ୍ରୁର ଗୋକୁଳଂ ଗତଃ तथैव रामकृष्णाभ्याम गृहं नीत्वा स्वसत्कृतः सुसत्कृतः. दैट मीन्स इन दिस 38th चैप्टर सिद्धरूपस्वामी सेज दैट व्हाइल कमिंग टू ब्रज और गोकुल अक्रूर वाज मेडिटेटिंग सो मेनी थिंग्स एंड सिमिलरली व्हाट एवर अक्रूर वाज मेडिटेटिंग राम एंड कृष्ण दे टूक अक्रूर टू देयर हाउस एंड एक्टेड अकॉर्डिंगली एज पर दि डिजायर ऑफ अक्रूर. कहुच्छ 38 अध्याय अक्रूर जो गोकुल को आसिले वर्णना कर अध्याय आसला बेल बाटे से बहुत कथा चिंता करते भगवान विषय आम सब शुणा से सब कथा अक्रूर मनोरथ भी कहुच्छ जो भी भाव से मनोरथ करते भगवान कृष्ण एवं बलराम तर मनोरथ को पूर्ण करते तेणु दिस इज द कमेंट्री ऑफ श्रीधर स्वामी एंड देर इज ऑल्सो कमेंट्री ऑफ सनातन गो सो मेनी कमेंटेटर्स आर देयर बट वी हैव चोजन सम ऑफ द कमेंटरीज. अनदर इंपोर्टेंट कमेंटरी इज बाय सनातन गोस्वामी हु गेव हिज कमेंट्री इन बृहत वैष्णव तोषणी. ही सेड अक्रूराय नमस्तस्मै येन कंसोपि सेवितः गोकुले गोप गोप्याढ्या श्रीकृष्णैक दिदृक्ष्या तांतु इति श्री भगवतो निश्चयमपि मधुपुरी गमने भक्तवरद्वय आग्रहो मुख्य हेतु सूचितः. फर्स्ट ऑफ ऑल सनातन गोस्वामी ऑफर्स हिज ओबेसेंसेस टू अक्रूर. अक्रूराय नमस्तस्मै येन कंसोपि सेवित हु वाज एक्टिंग अंडर कंस वाज वर्किंग अंडर कंस गोकुले गोप गोप्याढ्या श्रीकृष्ण एक दिदृक्षा. सो ही केम टू गोकुल एंड ही सॉ दीज डैमसेल्स ऑफ ब्रज एंड दि काउ हेड्स ऑफ ब्रज एंड ऑल्सो ही सॉ लॉर्ड कृष्ण. तेणु अक्रूर को प्रथम सनातन गोस्वामी प्रणाम करुछंदी जे कि कंसर कंस को मध्य सेवा करुथिले कंसर सेवा करुथिले अक्रूर एवं गोकुल को से जो आसिले सेठी गोप गोपी मान दर्शन करी भगवान मध्य दर्शन करथिले. तांतु इति श्री भगवतो निश्चयमपि मधुपुरी गमने भक्तवर द्वय आग्रह मुख्य हेतु सूचित. सो तांतु शब्द व्यवहार करा जायछि अक्रूरेपि च तां रात्रि तां काई कह गला ना भगवतो निश्चयापि निश्चयमपि मधुपुरी गमने भगवान दिस इज दि अरेंजमेंट ऑफ द लॉर्ड दैट्स व्हाई अक्रूर केम टू मथुरा. ये भगवान का व्यवस्था रे अक्रूर मथुरा को आसिले. तेणु द सेकंड वर्स इज गच्छन पति महाभागो भगवती अंबुजे क्षणे भक्तिं परामुपगत एवं एतद् अचिन्तयत्. सो व्हाइल ही वाज कमिंग इन द पथी महाभाग महाभाग मीन्स महाभाग्यवान अक्रूर. अक्रूर इज एड्रेस्ड हियर एज महाभाग दैट मीन्स ही इज वेरी फॉर्चुनेट महाभाग्यवान. अक्रूर को कहुच्छ महाभाग कहले से होची बहुत भाग्यवान. पथी गच्छन व्हाइल ही वाज कमिंग इन द रोड ऑन द रोड फ्रॉम मथुरा टू गोकुल जो आसुला ये रास्त अंबुजे क्षणे कहले पद्मलोचने द लॉर्ड हुज आईज आर लाइक लोटस फ्लावर्स भगवान चक्षु को पद्म सहित तुलना कर भगवती से भगवान श्रीकृष्ण को पराम उत्तमांग भक्तिम उक्तिम उपगत परम से भगवान प्रति से श्रेष्ठ भक्ति करुले से अक्रूर वाज डूइंग हायर डिवोशनल सर्विस टू द लॉर्ड प्राप्त सन एवं एतत् वक्ष्यमाणम अचिंतयत् चिंतवान. सो ही वाज थिंकिंग अबाउट द लॉर्ड on the path of while he was coming from Mathura to Vrindavan. तेणु मथुरु वृंदावन को आसवा समय यही भाव से चिंता करूँ एवं एतत् चिंतयत कौन से चिंता करुले सीटा आम अड़तीस अध्याय वर्णना कर अक्रूर मनोरथ कौन से चिंता करुले कहार उद्देश्य पर कह गोटे श्लोक आसव ये हूँ एतावान ये हूँ मनुष्य जीवन श्रेष्ठ लाभ भगवान विषय जो चिंता करुले अक्रूर ये हूँ मनुष्य जीवन श्रेष्ठ लाभ इट विल डिस्क्राइब लेटर ऑन that this is the highest perfection of a human being, how to think of the Lord, as was Akrura was thinking. Akrura ji bhali bhava chinta kartule, seta hochi prakrutare shrestha chintan, manushya jivanare hochi shrestha chintan. Tenu, katham payayu, kibali se jauthule, katham payayu, Sanatana Goswami says, how he was going, that is being described in this chapter. Kibali se jauthile, ame jetebale jauche, ame jetebale goti karjaku jauche, kon chinta karuche. While we are going for some work, what we are thinking on the in the meanwhile? We may be thinking so many things, but rarely we think of the Lord. Ame jetebale jauche goti karjare, anek katha chinta karuche, Bhagavan bishe chinta karuche ki, kintu akrura केमी देखा स्टार्टिंग एभली आसिले मथुरा एंड वृंदावन गोकुल रही खूब कम बाट के दस पंद्रह किलोमीटर बोधे के वेरी फ्यू डिस्टेंस इज देयर फ्रॉम मथुरा टू गोकुल बट ही केम इन द मॉर्निंग एंड रीच्ड इन द इवनिंग एंड दैट टू इन ए कार्ट ऑल्सो इन ए चैरियट not by walking. Even if one comes by walking, he will come in less than that time. Jadi jana chalikira asile madhya mathura ru kansu gopur ga gopur ga asa pai taku 7 8 ghanta pai kete emti lagibo kintu taku lagi gala 12 ghanta lagi gala sakalu asile sandhya bale pahunchile sakot nai ratha re asile sakot nu sakot re asile madhya eta samay lagibo ni se kai mean chariot ratha re asile गोल्डन चैरियट इट विल डिस्क्राइब ऑलरेडी इट वाज सेड इन द प्रीवियस चैप्टर जो सुवर्ण रथ नूतन भाव निर्मित होता से रथ को प्रदान करते रथ में घोड़ा सब अच्छा घोड़े आस रथ घोड़ा चलिक आसवे दिस चैरियट इज बीइंग ड्राइवन बाय हॉर्सेस बट स्टिल देन ही टुक सो मच टाइम फ्रॉम मॉर्निंग टू इवनिंग ऑलमोस्ट 12 आवर्स So he was thinking about the Lord. What he was thinking, that is the subject matter of this 38th chapter. कौन से चिंता करुथले एटा केवल चिंता कौन करुथले से समय से सब सुखदेव गोस्वामी वर्णना करसंदी दैट मीन सुखदेव गोस्वामी नोज व्हाट वी आर थिंकिंग इन आवर माइंड सुखदेव गोस्वामी जानती आम कौन आम मन चिंता करुचे दिन सारा आम कौन चिंता करुचे भगवान ऑल्सो नोज लॉर्ड ऑल्सो नोज व्हाट वी आर थिंकिंग इन आवर माइंड द लॉर्ड सेज इन भगवद गीता सेवेंथ चैप्टर वेदाहम समदितानि वर्तमानानि चार्जुन भविष्याणि च भूतानि मांगतु वेदन कश्चन ही नोज एवरीथिंग अबाउट पास्ट अबाउट प्रेजेंट अबाउट फ्यूचर ऑल्सो एंड बट नो वन नोज हिम भगवान कहते आमर सबकि जानती आमर अतीतर कथा से जानती वर्तमान कथा जानती भविष्य कथा मत से जानती किंतु कहीं जापारती ना तेणु आम कौन चिंता करुचे दैट इज अल्सो नोन टू द लॉर्ड व्हाट वी आर थिंकिंग दैट इज अल्सो नोन टू द लॉर्ड वी कैनट हाइड एनिथिंग फ्रॉम द लॉर्ड आम भगवान ठार कि लुचे पारा ना आम मन कथा भगवान जानती सब तेणु थर्ड चैप्टर इन वर्स 33 इट सेड किंग मया चरितं भद्रं किंग तप्तं परमं तपः किंग बाध्य पी हरते दत्तं यद् द्रक्ष्यामि अद्य केशवम् मया किंग भद्रं आचरितं whether I have performed ଏନି ଅସ୍ପିସିୟସ୍ ଆକ୍ଟିଭିଟିଜ୍, ମୁଁ କିଛି ଭଦ୍ର କାର୍ଯ୍ୟ କରିଛି କି ପୁଣ୍ୟ କାର୍ଯ୍ୟ କିଛି କରିଛି କି ଅନୁଷ୍ଠିତ କିଙ୍ଗ୍ ପରମ ତପଃ ତପ୍ତ ଅଦରୱାଇଜ୍ ହ୍ୟାଡ୍ ଆଇ ପରଫର୍ମ ଏନି ଭେରି ସିଭିୟର ଅଷ୍ଟିଡ଼ିଟିଜ୍, ମୁଁ କିଛି ବହୁତ କଠିନ ତପସ୍ୟା କିଛି କରିଛି କି ଅଥ ଅପି ସମ୍ଭାବନାୟମ୍ ଅର୍ହତେ ଯୋଗ୍ୟାୟ ଜନାୟ କିମ୍ବା ଦତ୍ତଂ ଅଦରୱାଇଜ୍ ଆଇ ହାଭ୍ ଗିଭିନ୍ ସମ୍ ଚ୍ୟାରିଟି, ମୁଁ କିଛି ଦାନ କରିଛି କି ଯତ୍ ଯସ୍ମାତ୍ ହେତୁ ଅଧ୍ୟ କେଶବଂ ଦ୍ରକ୍ଷାମି ବାଇ ପରଫର୍ମିଂ ଦିଜ୍ ଆକ୍ଟିଭିଟିଜ୍ ବାଇ ଦ ରେଜଲ୍ଟ ଅଫ୍ ଦିଜ୍ ଆକ୍ଟିଭିଟିଜ୍ ଆଇ ୱିଲ୍ ବି ଏବୁଲ୍ ଟୁ ସି ଦି ଲର୍ଡ଼୍, ଏଇଠି କିଛି ଏଇଭଳି ଭାବରେ କିଛି ମୁଁ ପୁଣ୍ୟ କାର୍ଯ୍ୟ କରିଛି କି ଯେଉଁଥିପାଇଁ ମୁଁ ଆଜି ଭଗବାନ ଦର୍ଶନ କରିବି, ଦିସ୍ ଇଜ୍ ଦ ଫାଷ୍ଟ ଥଟ୍ ଅଫ୍ ଦି ଫାଷ୍ଟ ଥଟ୍ ଅଫ୍ ଅକ୍ରୁଡ, ପ୍ରଥମେ ଚିନ୍ତା କଲେ ଅକ୍ରୁଡ ଏଇଭଳି ଭାବରେ କିଙ୍ଗ୍ ମୟା ଚରିତଂ ଭଦ୍ର, ସୋ ଇନ୍ ଦିସ୍ ଫ୍ରମ୍ ଦିସ୍ ୱି କ୍ୟାନ୍ ଅଣ୍ଡରଷ୍ଟାଣ୍ଡ ଦ୍ୟାଟ୍ ବିକଜ୍ ୱି ଆର୍ ହିୟର୍ ବିକଜ୍ ୱି ହାଭ୍ ଡନ୍ ସମ୍ ପାୟସ୍ ଆକ୍ଟିଭିଟିଜ୍ ଦ୍ୟାଟ୍ସ ୱାଇ ୱି ଆର୍ ଆସେମ୍ବଲ୍ଡ ହିୟର୍, ୱି ଆର୍ ଲିସନିଂ ଟୁ ଭାଗବତମ୍, ୱି ଆର୍ ସିଂ ଦି ଆଇ ମିନ୍ ସେ ଦି ଲର୍ଡ଼୍ ଦି ଫର୍ମ ଅଫ୍ ଦି ଲର୍ଡ଼୍ ଆଣ୍ଡ ୱି ଆର୍ ଏନ୍ଗେଜିଂ ଇନ୍ ଇଜ୍ ସର୍ଭିସେସ୍, ଆମେ ଏଇଥିରୁ ଜାଣିବା ଯେ ଆମେ ଯେହେତୁ କିଛି ଭଲ କାର୍ଯ୍ୟ କରିଥିଲୁ ସେଥିପାଇଁ ଆମେ ଏଠି ଉପସ୍ଥିତ ରହିଛେ, ଭଗବାନ କଥା ଶୁଣୁଛେ, ଭଗବାନଙ୍କ ରୂପ ଦର୍ଶନ କରୁଛେ, ଭଗବାନଙ୍କ ସେବା କରୁଛେ, ସେଥିପାଇଁ ଆମେ କିଛି ପୁଣ୍ୟ କାର୍ଯ୍ୟ ନ କରିଥିଲେ ଆଜି ଏଠି ବସିପାରିନଥାନ୍ତେ, ଏଇଥିରୁ ଜାଣିବା ଆମେ। ସୋ ସନାତନ ଗୋସ୍ୱାମୀ ସେଜ୍ ଇନ୍ ଦିସ୍ ଭର୍ସ ଦ୍ୟାଟ୍ ଚିନ୍ତିତ ମେବାହ ହ୍ୱାଟ୍ ୟୁ ଆର୍ ଥିଙ୍କିଂ ଦ୍ୟାଟ୍ ଇଜ୍ ବିଙ୍ଗ୍ ଡେସ୍କ୍ରାଇବ୍ଡ ଇନ୍ ଚାପ୍ଟର, ସେ କ'ଣ ଚିନ୍ତା କରୁଥିଲେ ସେ 38 ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି। ନନୁ ତଥାପି ବିନା ମହତ୍ ଅନୁଗ୍ରହଣ ନୈତତ୍ ସିଦ୍ଧେତ୍, ଯଦିଓ ହି ୱାଜ୍ ଥିଙ୍କିଂ ଦ୍ୟାଟ୍ ହି ମାଇଟ୍ ହାଭ୍ ଡନ୍ ସମ୍ ଅସ୍ପିସିୟସ୍ ଆକ୍ଟିଭିଟିଜ୍ ଅର୍ ଅଷ୍ଟିଡ଼ିଟିଜ୍ ଅର୍ ସମ୍ ଚ୍ୟାରିଟି, ବଟ୍ ଷ୍ଟିଲ୍ ଦେନ୍ ହି ୱାଜ୍ ଥିଙ୍କିଂ ୱିଦାଉଟ୍ ଦି ବ୍ଲେସିଂସ୍ ଅଫ୍ ଡିଭୋଟିଜ୍ ମହାଜନସ୍ ଇଟ୍ ଇଜ୍ ନଟ୍ ପସିବୁଲ୍। ମୁଁ କିଛି ମାନେ ଭଲ କିଛି ମଙ୍ଗଳ ପୁଣ୍ୟ କାର୍ଯ୍ୟ କିଛି କରିଥାଇପାରେ କିନ୍ତୁ ମହତ୍ ଅନୁଗ୍ରହ ବିନା ଏଇଟା ସମ୍ଭବ ନୁହଁ ଭଗବାନଙ୍କୁ ଦର୍ଶନ କରିବା। ତେଣୁ ଆମେ ମଧ୍ୟ ଆଜି ଯେଉଁ ଭଗବାନଙ୍କର କଥା ଶୁଣୁଛେ, ଭଗବାନ ଦର୍ଶନ କରୁଛେ, ଇଏ ମଧ୍ୟ ସେଇଭଳି ଭାବରେ ସାଧୁଙ୍କର କୃପାରୁ ଏଇଟା ଆମର ସମ୍ଭବ ହେଇପାରିଛି, ନହେଲେ ଆମେ ଏଇଟା କରିପାରିନଥାନ୍ତେ। ସୋ ବିକଜ୍ ୱି ଆର୍ ହିୟର୍ ୱି ଆର୍ ଲିସନିଂ ଟୁ ଶ୍ରୀମଦ୍ ଭାଗବତମ୍, ୱି ଆର୍ ସିଙ୍ଗ୍ ଦି ଫର୍ମ ଅଫ୍ ଦି ଲର୍ଡ଼୍ ଡିଟିଜ୍ ଅଫ୍ ଦି ଲର୍ଡ଼୍, ଦ୍ୟାଟ୍ ଇଜ୍ ବିକଜ୍ ଅଫ୍ ଦି ଗ୍ରେସ୍ ଅଫ୍ ସେଣ୍ଟଲି ପର୍ସନ୍ସ ଓନ୍ଲି, ବିକଜ୍ ଅଫ୍ ଦି ବ୍ଲେସିଂସ୍ ଅଫ୍ ସେଣ୍ଟଲି ପର୍ସନ୍ସ ଓନ୍ଲି ଦ୍ୟାଟ୍ ୱି ଆର୍ ହିୟର୍, ଫ୍ରମ୍ ଦିସ୍ ୱି କ୍ୟାନ୍ ଇଣ୍ଡ୍ୟୁସ୍ ଦିସ୍ ପଏଣ୍ଟ, ଏଥିରୁ ଆମେ ଏଇ କଥା ବୁଝିପାରିବା। ସୋ ସନାତନ ଗୋସ୍ୱାମୀ ସେଜ୍ ଦ୍ୟାଟ୍ ଅକ୍ରୁଡ଼ ୱାଜ୍ ଥିଙ୍କିଂ, ଫାଷ୍ଟ ୟୁ ଆର୍ ଥିଙ୍କିଂ କିଙ୍ଗ୍ ଭଦ୍ର ସମ୍ ଅସ୍ପିସ ଧାର୍ମିକ ଆକ୍ଟିଭିଟିଜ୍ ଆଇ ହାଭ୍ ଡନ୍, ହାୟର୍ ଟୁ ଦ୍ୟାଟ୍ ଭଦ୍ର ଦ୍ୟାଟ୍ ଇଜ୍ ତପସ୍ୟା, ସମ୍ ପୁଣ୍ୟ କାର୍ଯ୍ୟ ସୋ ଦ୍ୟାଟ୍ ଇଜ୍ ପାୟସ୍ ଆକ୍ଟିଭିଟିଜ୍, ଦି ଗ୍ରେଟର୍ ଦେନ୍ ପାୟସ୍ ଆକ୍ଟିଭିଟି ଇଜ୍ ତପସ୍ୟା, ତପସ୍ୟା ମିନ୍ସ ଅଷ୍ଟିଡ଼ିଟିଜ୍, ଦେର୍ ଆର୍ ଡିଫରେଣ୍ଟ ଟାଇପ୍ସ ଅଫ୍ ଅଷ୍ଟିଡ଼ିଟିଜ୍ ଡିସ୍କ୍ରାଇବ୍ ଇନ୍ ଶ୍ରୀମଦ୍ ଭଗବତ ଗୀତା ଚାପ୍ଟର 17, ଦ୍ୟାଟ୍ ଇଜ୍ ଅଷ୍ଟିଡ଼ିଟି ଅଫ୍ ବଡ଼ି, ଅଷ୍ଟିଡ଼ିଟି ଅଫ୍ ମାଇଣ୍ଡ, ଅଷ୍ଟିଡ଼ିଟି ଅଫ୍ ଟଙ୍ଗ୍, ଦିଜ୍ ଆର୍ ଦି ଡିସ୍କ୍ରାଇବ୍ ଇନ୍ ଭଗବତ ଗୀତା 17 ଚାପ୍ଟର। ତେଣୁ ଏଇ ଯେଉଁ ପୁଣ୍ୟ କାର୍ଯ୍ୟ ସବୁ ରହିଛି, ପୁଣ୍ୟ କାର୍ଯ୍ୟ ଯେମିତି କିଛି କ'ଣ ଯେଉଁ ବେଦରେ ଯେଉଁ ରହିଛି ସବୁ କଥା ରହିଛି, ବେଦରେ ଯେଉଁଭଳି ଭାବରେ କାର୍ଯ୍ୟ ରହିଛି ସେଇ ରେକମେଣ୍ଡେଡ଼ ଯେଉଁ ଅନୁମୋଦିତ କର୍ମ ସେଇଟା କରିବା, ଏଇଟାକୁ ପୁଣ୍ୟ କାର୍ଯ୍ୟ ବୋଲି କୁହାଯିବ। ଦି ଆକ୍ଟିଭିଟି ଇଜ୍ ରେକମେଣ୍ଡେଡ଼ ଇନ୍ ବେଦ, ଇଫ୍ ୱି ଡୁ ଦ୍ୟାଟ୍ ଆକ୍ଟିଭିଟି ଦ୍ୟାଟ୍ ଇଜ୍ କଲ୍ଡ ପୁଣ୍ୟ କାମ ଅର୍ ପୁଣ୍ୟକର୍ମ ଧର୍ମକର୍ମ, ସେଗୁଡ଼ାକୁ ପୁଣ୍ୟ କାର୍ଯ୍ୟ ବୋଲି କୁହାଯାଉଛି। ଆଠାରୁ ଅଧିକ ହେଉଛି ତପସ୍ୟା, ଆଠାରୁ ଅଧିକ ହେଉଛି ତପସ୍ୟା କରିବା, ତିନି ପ୍ରକାର ତପସ୍ୟା ରହିଛି, ଶାରୀରିକ ବାଚିକ ଏବଂ ମାନସିକ ତପସ୍ୟା ରହିଛି, ଭଗବତ ଗୀତା 17 ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ଏବଂ ତାଠାରୁ ଅଧିକ ହେଉଛି ଦାନ ଦତ୍ତଂ ଚ୍ୟାରିଟି, ହାୟର୍ ଟୁ ଦିସ୍ ଅଷ୍ଟିଡ଼ିଟିଜ୍ ଇଜ୍ ଚ୍ୟାରିଟି, ଦ୍ୟାଟ୍ସ ୱାଇ ସନାତନ ଗୋସ୍ୱାମୀ ସେ ଯଥୋତ୍ତରଂ ଶ୍ରେଷ୍ଠ ମୁହ୍ୟମ୍, Higher than this pious activity is austerity. Higher than austerity is charity. That is the order as stated by Sanatana Goswami. आम जो कि पुण्य कार्य करुचे आठ रु ऊर्ध रही तपस्या एवं ताठ रु ऊर्ध रही दान यज्ञ दान तपकर्म न त्याज्यम कार्यम भगवद गीता 18 चैप्टर इज सेड दैट फायर सैक्रिफाइस एंड चैरिटी एंड दिस ऑस्टेरिटी दीज आर द एक्टिविटीज व्हिच प्यूरिफाई ए पर्सन इवन दिस सेंटली पर्सन दिस एक्टिविटीज प्यूरिफाई इवन सेंटली पर्सन यज्ञ दान तपकर्म न त्याज्यम कार्यम यज्ञदान तपस्या पावनानी मनीषिणाम यज्ञदान तप ये कहीं त्याग करवा कथा नुह यज्ञदान तप एमती मनुष्य मान शुद्ध कर दिए तेणु अक्रूर वाज थिंकिंग इन दिस वे भद्रं कहले सनातन गोस्वामी सेज भद्रं मीन्स यज्ञादि सत्कर्म यज्ञ फायर सैक्रिफाइसेस Actually, yajna is not fire sacrifice. We may call yajna as sacrifice. So many sacrifices are there recommended in Veda. Just like in Bhagavad Gita, it is said, in Bhagavad Gita, 4th chapter, it is said that चतुर्थ अध्याय जो विभिन्न यज्ञ विषय कह जाए ना द्रव्य यज्ञ तपोयज्ञ योग यज्ञ तथापर स्वाध्याय ज्ञान यज्ञ जत संस्कृत व्रता फोर्थ चैप्टर टेक्स्ट 28 देर आर सो मेनी सैक्रिफाइसेस इट इज रेकमेंडेड इन वेद जस्ट लाइक वी पुट सम शस्य और शस्य मीन्स grain in fire sacrifice, that is also a yajna. Then tapasya, austerity, that is also a yajna. Then yoga, ashtanga yoga as described in by Patanjali, that is also a yajna. And we are reading Bhagavad Gita or Bhagavatam or Vedic scriptures, that is also a yajna. This is jnana yajna. In this way there are so many yajnas described in Veda. এইভাবে ভাবে অনেক যজ্ঞ বেদরে বর্ণনা করা যাইছি তেণু তপ হোয়াট ইজ মিন্ড বাই তপ সনাতন গোস্বামী সেজ তপ মিন্স সর্বভূতা অভয়দান লক্ষণম টু গিভ অভয় মিন্স টু গিভ কোন হোয়াট ইজ কল Fearlessness, and to free others from fear, that is also called tapasya, that is also tapasya, that is also an austerity. Sarvabhuta abhayadana lakshanam, abhayadana pradhan kariva, samasta bhaivitai ki raishanti, bhautika jagatare. Tanku jadi ame abhaya pradhan kariva, tala seita hoji bada sapasapatar bada tapasya hoji eita, Sanatana Goswami says. Tenu, samasta kahin ki bhaya korusanti, Why all the people are fearing, are always afraid? Why? Kahingi samadhe sabade bhaya bhitare ki rahuchanti? Kahingi? Attachment. Mrityu. Mrityu sarva. Sabutar bada bhaya hoche mrityu. This is called, this material world is called pavarga. In Sanskrit there is so many vargas are there. So it is called pa varga means pa pha va bha ma. This material world, these types of situations are there. Means everyone is doing so much hard labor, parishrama. And when one does so many hard labor, foam is coming from his mouth, phena. And even if one does so many hard labor, still then it becomes all wasteful, vyartha. It is all in vain. ব্যর্থ হয়ে যাচ্ছে হ্যাঁ এন্ড দেন দ্যার ইজ অলওয়েজ ফিয়ার ভাও মিন্স ফিয়ার দ্যার ইজ অলওয়েজ ফিয়ার এন্ড ফাইনাল পাওয়ার ইজ মৃত্যু ডেথ সো দিস ওয়ে অল আর আফ্রেড ইন দিস ম্যাটেরিয়াল ওয়ার্ল্ড অল আর আফ্রেড starting from birds and animals to the human beings, all are afraid. That is stated by Prahlad Maharaj. Prahlad Maharaj कथा कही संधी समस्त भौतिक जगत रे भयभीत होकर रही संधी भगवद गीता जिते प्रहलाद महाराज पचारे हिरण्यकशिपु पचारे प्रहलाद को प्रहलाद तुम्हें सब श्रेष्ठ शिक्षा ग्रहण कर प्रहलाद व्हाट इज दि बेस्ट एजुकेशन यू हाव गॉट यू हाव रिसीव्ड तो प्रहलाद सेज इन सेवेन्थ कैंटो फिफ्थ चैप्टर सप्तम स्कंद पंचम अध्याय प्रहलाद कहती तत्साधु मन्ये असुरवर्ज देहिनां सदा समुद्विग्न धियाम असद्ग्रहात् एवरीवन इज ऑलवेज उद्विग्न एवरीवन इज ऑलवेज अफ्रेड सदा समुद्विग्न कहीं असद्ग्रहात् एंग्जाइटी ऑलवेज आर इन एंग्जाइटी उद्विग्न बिकॉज दे हैव दिस मटेरियल बॉडी व्हिच इज नॉट परमानेंट व्हिच इज टेम्पररी बॉडी दे हैव रिसीव्ड That's why everyone is afraid of. So Prahlad Maharaj says that he doesn't address his father as father. He addresses him as Asuravarjya, best of the demons. He addresses his father as best of the demons. He doesn't address his father as father, daddy. Daddy will go now. This goes on the Asuravarjya, Asura Sestha. एंड हिरण्यकशिपु वाज थिंकिंग इट इज गोटे मत गोटे बहुत सम्मान प्रदान कर हिरण्यकशिपु वाज थिंकिंग दैट प्रहलाद इज गिविंग मी अनर बाय एड्रेसिंग इन दिस वे बेस्ट ऑफ द डेमन असुरवर्ज्य एवरीवन इज ऑलवेज अफ्रेड सदा समुद्विग्न धियाम असद्ग्रहात् एवरीवन इज अफ्रेड बिकॉज दे हैव दिस टेम्पररी बॉडी समस्ते कहीं उद्विग्न होकर रही समस्त गोटे असत शरीर प्राप्त होती तेणु प्रहलाद महाराज आडवाइजेस हिरण्यकशिपु दैट हित्वात्मपातम गृहम अंधकूपम वनम गतो जो धरिम आश्रय गिविंग अफ दिस हाउस होल्ड एक्टिविटीज व्हिच लीड्स टू हेल वन शुड गो टू फॉरेस्ट एंड टेक शेल्टर अफ द लॉर्ड गृह अंधकूप बोली कहुई गृह भगवान को यदि भजन होना से अंधकूप भली मृत्युवरण करेंगे सी कौन नर्क को जीवे तेणु से ही नर्क रूपक गृह को त्याग कर जड़े वन को जाकि भगवान हरि आश्रय ने एक प्रहलाद महाराज कही सो एवरीवन इज ऑलवेज अफ्रेड इफ वी गिव देम फियरलेसनेस इफ वी सेव देम फ्रॉम फियर दैट इज दि मोस्ट तपस्या दैट इज द मोस्ट सिवियर मोस्ट प्योर अथॉरिटी आई मीन दैट इज ऑस्टेरिटी इन रियल टर्म दैट इज ऑस्टेरिटी एज डिस्क्राइब बाय सनातन गोस्वामी सनातन गोस्वामी मत अनुसार जदि आम जन को अभय प्रदान कर सब बड़ तपस्या शुद्ध जन अभय अभय प्रदान कर केमिति आम अभय प्रदान करवा हाउ कैन वी सेव अदर्स फ्रॉम फियर हाउ इज इट पॉसिबल बाय चैंटिंग द नेम ऑफ द लॉर्ड हरे कृष्णा 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 हरे 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 राम 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 आई टेलिंग अदर्स टू चैंट द नेम ऑफ द लॉर्ड और टू रीड भगवद गीता भागवतम दैट इज द प्योर austerity. As our devotees from Russia are doing, they are distributing books. So, Bhagavad Gita, so Shastra, so Vitaran Korsundi, so that was this Bada Tapasya. Yes, that's Krishna Prem. So, in the fourth verse, it is said, Mame Tadurlavam Manya उत्तम श्लोक दर्शनम विषयात्मनो यथा ब्रह्म कीर्तनम शूद्र जन्मनः इज नेक्स्ट थॉट इज लाइक दिट ताकर पर चिंता टी प्रथम चिंता कले मु किछि भद्र कार्य करिछि कि बा किछि तपस्या करिछि कि बा किछि दान करिछि कि जोंथि आज मु भगवान को दर्शन करिवि दैट वाज इज फर्स्ट थॉट वेदर आई हैव डन सम ऑस्पिशियस एक्टिविटीज or some austerities or some charity that I will be able to see the Lord. The next thought is in this described in टेक्स्ट फोर पर चिंता टी चतुर्थ श्लोक वर्णना कर ममेतद दुर्लभम मन्य अर्जुन अक्रूर थिंग्स विषयात्मन दोज हु आर थिंकिंग ऑलवेज अबाउट दिस मटेरियल वर्ल्ड विषयात्मन जो मैंने ये भौतिक जगत रे विषय चिंतार रही से विषयात्मन भी कह जाए विषय एवं आत्मा मन जस तस् देयर माइंड इज ऑलवेज इन दिस इज एंजॉयिंग दिस मटेरियल वर्ल्ड विषय शब्द स्पर्श रूप रस गंध दीज आर दि फाइव टाइप्स ऑफ एंजॉयमेंट इन दिस मटेरियल वर्ल्ड एंड देयर माइंड इज ऑलवेज एनग्रोस्ड इन दिस टाइप्स ऑफ मटेरियल एंजॉयमेंट से कहते विषयात्मन से शब्द स्पर्श रूप रस गंध जो रही यही भाव में आम उपभोग करवा मनटा सब चिंतार रोच से कहा जाए विषयात्मन विषयात्मन शूद्र जन्मन शूद्र जन्मन मीन शूद्र जन्म शूद्र जनस्य जो मैंने दोज हु आर इन द मोड ऑफ इग्नोरेंस दे आर कॉल्ड शूद्र जो मैंने तम गुण रही शूद्र बोली कह जाए तेणु से मानकर सब मनटा सब विषय रोच कारण तम गुण रही तम गुण खाली केमी विषय उपभोग करेंगे से कथा ही से चिंता करती ब्रह्म कीर्तन बा वेदोच्चारण ब्रह्म कीर्तन मीन्स रीडिंग वेद और चैंटिंग द नेम ऑफ द लॉर्ड यथा जद्वत असंभवं तथा फॉर देम इट इज इम्पॉसिबल फॉर दोज हु आर इन द मोड ऑफ इग्नोरेंस फॉर देम रीडिंग वैदिक लिटरेचर और चैंटिंग द नेम ऑफ द लॉर्ड इट इज इम्पॉसिबल जो मैंने सूत्र शूद्र मैंने जो मैंने तम गुण रही से शास्त्र अध्ययन करवा वेद उच्चारण करवा बा भगवान का कीर्तन करवा ये सब असंभव असंभव तथा संभव नुह मम एतत् उत्तम श्लोक दर्शनम तेणु अक्रूर थिंग्स अक्रूर सेज दैट मम एतत् उत्तम श्लोक दर्शनम नाउ आई एम गोइंग टू सी द लॉर्ड उत्तम श्लोक हु इज नोन एज उत्तम श्लोक भगवान को उत्तम श्लोक बोली कह जाए अक्रूर चिंता करसंती जो भगवान को दर्शन करी श्रीकृष्ण साक्षात्कार अपि भगवान को जो साक्षात्कार करी दुर्लभं दुष्प्राप्यम इट इज रियली अचीवेबल इट कैन बी अचीव्ड वेरी रेयर रेयरली दुर्लभं मन्ये अवधाय अवधारयामी आई थिंक इन दिस वे अर्जुन अक्रूर यही भाव चिंता कर भगवान को दर्शन करवा ये हूँ दुर्लभ सुलभ नुह इट इज वेरी रेयर टू सी द लॉर्ड वेरी रेयर दुर्लभ सो सिद्धार्थ स्वामी सेज इन दिस वर्स दैट स्वस्य कृष्णस्य दर्शने असंभवम् अशक्य पुनः तत् संभावयति ममेहि तद् इति द्वयेन सो अक्रूर थिंग्स इट इज वेरी रेयर टू हैव दर्शन ऑफ द लॉर्ड इट इज वेरी इम्पॉसिबल इट इज वेरी मच इम्पॉसिबल स्टिल देन ही थिंक्स इट इज पॉसिबल इन दिस वे इन द नेक्स्ट टू वर्सेस ही थिंक्स इन दैट वे विषयात्मन विषयाभीष्ट चित्तस्य मम शूद्रजन्म जस्य तस्य ब्रह्मकीर्तनं वेदोच्चारणं जतेति ही थिंक्स हिमसेल्फ एज ए शूद्र आई मीन इन दिस वर्णाश्रम धर्म लोएस्ट इन द वर्णाश्रम दैट इज कॉल्ड शूद्रजन्म शूद्र ही थिंक्स हिमसेल्फ शूद्र शूद्र मीन्स दे सर्व अदर्स दैट इज कॉल्ड शूद्र दैट इज डिस्क्राइब्ड इन 18th चैप्टर भगवद गीता परिचर्यात्मकम कृष्ण परिचर्यात्मकम कर्म शूद्र सापि स्वभावजम शूद्र मीन्स हु परिचर्या हु कण हु सर्व अदर्स हु सर्व अदर्स दैट इज दे आर कॉल्ड नोन एज शूद्र शूद्र का कहवा शूद्र हूँ जी अन्य सेवा करते परिचर्यात्मक कर्म शूद्र से शूद्र बोली कह जाए तेणु अक्रूर वाज थिंकिंग हिमसेल्फ एज ए शूद्र Akura is thinking himself as Sudra because he is serving Kamsa, that's why he is thinking as Sudra. Tenu jasya tasya brahma kirtanam vedacharanam yathayati. So he thinks himself as a Sudra, lower in the very low in this varnashram dharma. That's why he, for him it is impossible to have darshan of the Lord. Just like the Sudras, just like Sudras, they cannot enter, they cannot have access to Veda. Sudra manku Vedara adhikar nahi tankara. Then same will have a akrura nijaku chinta korsanti. It is in Sanatana Goswami has given a commentary like that, that it is described in Srimad Bhagavatam, first canto, fourth chapter, text 25, that Sri Sudra Dvija Bandhunang Traina Sruta Gosruti, Traina Sruti Gochara. The women in the lower in the Varnashram Dharma, and even if those who are born in higher caste, that is not exactly caste. Like Brahman, Kshatriya and Vaishya, but still then they have not those qualities, they don't have that. They are called Dvija Bandhu. So they have no access to Veda. It's described in Srimad Bhagavatam, first canto, fourth chapter, text 25. Srimad Bhagavatam, Pratham Skanda, Chaturtha Adhyaya, 25 Shloka re katha kuha jai chi, je Stri Sudra Dvija Bandhu, emanakara Traina Shruti Gosha, emanakara Vedare Adhyana Vedare Adhikar Nahi. Sridhmahi Vyasadev, Vyasadev Mahabharata Rachana Kale. For that reason, Vyasadev compiled this Mahabharata, wrote this Mahabharata. Sridhmahi Vyasadev Mahabharata Rachana Kale. Then Vishwanath Chakravarti Thakur says that Dainyam Budho Nipatan Naha. He was feeling very much Dainya, means Dainya. Very low position, he was thinking himself in a very low position. Because he was serving Kamsa, he was thinking in that way. Jehetu se Kamsara seva korthule, sethupai nijaku se bahut dina boli bhavuthule, bahut nicha adham, bahut phalan, bahut very much phalan soul, like that, he was thinking like that. So, time is there. Should we continue or? Stop here and have some question answer like that. Punyakarma, that is Bhadra. Bhadra. Pious. Jota Danata. Danata. Danata is pious activities. Jagyamata pious activities. Vedare jo sab karya karaye shastra adhyayan ka eta mate pious activities kintu specifically kaha jau charity mane dana yagya dana tapakarma ei samasta kichi hochi pious activities auspicious activities yagya dana tapa ei sabu se punya karya kintu particularly dana kahile ei dana kale sie ye gote punya karya bhartyas mane kon punya punya ka bahut jinsa raichi na punya re bahut jinsa raichi kon punya karya kon punya kale tenu e jo dana kale eta gote punya karya dana kale पुण्य कार्य बहुत किछि रहै छी सत्य गुण रे जे मान रहन्ति से मान पुण्य कार्य करन्ति उर्धं गच्छन्ति सत्य चैत सेति मे से माने उन्नत लोक को जानन्ति उर्धं गच्छन्ति सत्यस्था मध्य तिष्ठन्ति राजसा जघन्य गुण प्रतिष्ठा अधो गच्छन्ति तामसा जे मान तम गुण रहन्ति से माने विभिन्न प्रकार अधर्म कार्य करन्ति तेणु से माने निम्न गति प्राप्त हेबे नरक इत्यादि सब प्राप्त हेबे से माने तेणु Akura, throughout while coming from Mathura to Vrindavan and Gokula, it took almost 10 hours for him to come to Gokula. And coming in chariot, there is this question is often asked by others. କେମିତି ଏତେ ସମୟ ଲାଗିଲା? କେସି ତ ସାଙ୍ଗେ ସାଙ୍ଗେ ପଳେଇ ଆସିଲା, ସେ ବି ଗୋଡ଼ାରେ ଆସୁଥିଲା, ଇଏ ମଧ୍ୟ ଗୋଡ଼ାରେ ଆସୁଥିଲେ. କେସି ୱାଜ୍ ଏ ହର୍ସ, କେସି ୱାଜ୍ ଏ ହର୍ସ, ହି କେମ୍ ଇମିଡ଼ିଏଟଲି ଇନ୍ ଦ ମର୍ଣ୍ଣିଂ ଇଟ୍ ସେଲ୍ଫ ହି କେମ୍ ୱିଦିନ୍ ଆନ୍ ଆୱାର ଅର୍ ସୋ, ଲେସ୍ ଦେନ୍ ଆୱାର, ହାଫ୍ ଆନ୍ ଆୱାର. କିନ୍ତୁ ଇଏ ମଧ୍ୟ ରଥରେ ଆସୁଛନ୍ତି, ଗୋଟିଏ ରଥ ନୁହଁ, ଏଇ ଗୋଟିଏ ଅର୍ସ ନୁହଁ, ସୋ ମେନି ହର୍ସେସ୍ ଆର୍ ଦେୟାର ଇନ୍ ଦ୍ୟାଟ୍ ରଥ, ଇନ୍ ଦ୍ୟାଟ୍ ଚାରିଅର୍ଟ, ସୋ ମେନି ହର୍ସେସ୍ ଆର୍ ଦେୟାର, ବଟ୍ ଷ୍ଟିଲ୍ ଦେନ୍ ଇଟ୍ ଟୁକ୍ ଅଲମୋଷ୍ଟ 10 hours ଟୁ ରିଚ୍ ଦି ଗୋକୁଳ. ଦିସ୍ କ୍ୱେଶ୍ଚିନ୍ ଇଜ୍ ଅଫନ୍ ଆସ୍ଟ, ଏଇ ଏଇ ପ୍ରଶ୍ନଟି ସମସ୍ତେ ପଚାରନ୍ତି, କେମିତି ଏଇଟା ହେଲା, ଏତେ ସମୟ କୁଆଡ଼େ ଗଲା, କେମିତି ଲାଗିଲା ଏତେ ସମୟ, ଏତେ ସମୟ କାହିଁକି ଲାଗିଲା? ବିକଜ୍ ଦି ଆନ୍ସର୍ ଇଜ୍ ଦ୍ୟାଟ୍ ଅକ୍ରୁର ଦୋ ହି ୱାଜ୍ କମିଂ ଇନ୍ ଦ ଅର୍ଲି ଇନ୍ ଦ ମର୍ଣ୍ଣିଂ, ବଟ୍ he was not thinking of going to Vrindavan. He was not thinking of going to Vrindavan immediately. He thought of going, reaching there in the evening, because Lord will be grazing the cows. Lord will be grazing the cow. Of course, he was not coming to Gokula. He was coming to Nandagaon. He was coming to Nandagaon. At that time, Krishna was staying in Nandagaon. So he was thinking that Lord will be now grazing the cows. And he will be returning to Braja or to Nandagaon in the evening. So I will meet him there at that time. That's why he was not hurry to go to Nandagaon. Sathipai se chinta karunathile shighra jai jiba pai Nandagaon ku. Tenu ghoda manku chhadi deithile, ghoda manku lagam dharunathile se. Ghoda mane chanti charuthile ba ai karuthile ei sabu bari kari. Se mane sabu rauthile, sathipai ete samay lagila. Yes, Prabhu.
Sabana Kirtan, Vishnu Smarana, Pada Sevana.
Pada Sevana.
Ashram Bandhanam, Dasam Sakshar Atmanivadana.
Atmanivadana.
So, Sukadeva Goswami is the gold medalist.
In Kirtan, chanting.
So, but Akura is placed in the position of Bandhana.
Bandhana, yes.
Prahlad is placed in the position of Smarana.
Smarana.
So, but Smarana is the Shiromani.
That Smarana, those who are his bandhan means those who will do worship or chant the Lord. Bandhan means glorify the Lord. Glorify the Lord. One will glorify the Lord. How he will glorify? He must be thinking something before glorifying. Before you speak, you must be, it is in the mind only. You would be thinking, then only you will speak. ତାଙ୍କ ଆଚାର୍ଯ୍ୟ କୁହାଯାଉଛି ସ୍ମରଣରେ, ହି ୱାଜ୍ ଲିମିଟେଡ୍ ଇନ୍ ରିମେମ୍ବରିଂ ଓନ୍ଲି ଲିମିଟେଡ୍. ଆଣ୍ଡ ଅକ୍ରୁର ହି ଇଜ୍ ଫେମସ୍ ଫର୍ ହିଜ୍ ଗ୍ଲୋରିଫିକେସନ୍, ବନ୍ଦନ ଗ୍ଲୋରିଫିକେସନ୍. ସୋ ଦିଜ୍ 9 ଟାଇପ୍ସ ଅଫ୍ ଆକ୍ଟିଭିଟିଜ୍, ସମ୍ ୱାନ୍ ୱାଜ୍ ଡୁଇଂ ୱାନ୍ ସ୍ପେସିଫିକ୍ ଆକ୍ଟିଭିଟି, ସ୍ପେସିଫିକ୍ ଫର୍ମ ଅଫ୍ ଡିଭୋସନ୍. ଜଷ୍ଟ ଲାଇକ୍ ଦ୍ୟାଟ୍ ଇଜ୍ Parikshit Maharaj, he was simply hearing, he was acharya of hearing, and he was not doing other activities of bhakti. Of course, he was also thinking, but mainly he was hearing. So, Kirtan, Sukadeva Goswami, he must be thinking before speaking. He must be thinking. Then, of course, he had heard previously, one who will hear perfectly, then he can chant, he can do kirtan. That's why first comes shravan, then comes kirtan. First you have to hear. In Bhagavad Gita, chapter 7, this bhakti begins, 7 to 12, these are called bhakti satak. So, in the first verse, Lord says, Shrunu, maya asakta manapartha, jongam junjan madasraya, asansang samagramang jathagya asasita shrunu. First of all, you hear. କୀର୍ତ୍ତନ ଅନ୍ୟ ଜଣ କରିବେ ନା, ଆଉ ଆମେ କ'ଣ କୀର୍ତ୍ତନ କରିବା? ସିଏ କିଏ କୀର୍ତ୍ତନ କରିବ? କିଏ କୀର୍ତ୍ତନ କରିବ? ଶୁଣନ୍ତୁ, କିଏ କୀର୍ତ୍ତନ କରିବ? କିଏ କୀର୍ତ୍ତନ କରିବ? ना ना आपण जो कहले आगे प्रथम कीर्तन करिवो तापर सुनो किए कीर्तन करिवो ना ना ए फास्ट श्रवण कर नहीं ये श्रवण करते से कीर्तन करे जे फास्ट श्रवण ना नहीं कीर्तन किए करतो कीर्तन अन्य जन करिवो ना से करिवो अन्य जन करिवो ना कीर्तन आ ଆପଣ ଅନ୍ୟ କଥା ଭୁଲି ଯାଆନ୍ତୁ ଆପଣ କେମିତି ଭକ୍ତିରେ ଡେଭଲପ୍ କରିବେ ଫାଷ୍ଟ କୀର୍ତ୍ତନ କରିବେ ନା ଫାଷ୍ଟ ଶ୍ରବଣ କରିବେ ଅନ୍ୟଠୁ ଶୁଣିବେ ସେ କୀର୍ତ୍ତନ କରନ୍ତୁ ତାଙ୍କ କଥା ସେଇଟା ତାଙ୍କ କଥା କିନ୍ତୁ ଆପଣ ନିଜ କଥା କୁହନ୍ତୁ ମୁଁ ଫାଷ୍ଟ ଶୁଣିଲା ପରେ ଯାଇକି କୀର୍ତ୍ତନ କରିବି ସିଏ କୀର୍ତ୍ତନ କରନ୍ତୁ କିଏ ସ୍ମରଣ କରୁଛି କିଏ ବନ୍ଦନ କରୁଛି କିଏ କ'ଣ କରୁଛି ସେ ତାଙ୍କ କଥା ଆମେ ଚିନ୍ତା କରିବା ଆମେ ଫାଷ୍ଟ କେମିତି ଡେଭଲପ୍ କରିବା ସେଥିରେ ଫାଷ୍ଟ ହେଉଛି ଶ୍ରବଣ ଦୋଜ ଗୌରବନ୍ଦ ମାରେ ସେଜ୍ ଯେଉଁମାନେ ଏଇ ଶ୍ରୌତ ଆମର ହେଉଛି ଶ୍ରୌତ ପରମ୍ପରା ଦିସ୍ ଇଜ୍ କଲ୍ଡ ଡିସିପ୍ଲିନ୍ ସକ୍ସେସନ୍ ବାଇ ହିୟରିଂ ଦିସ୍ ଇଜ୍ କଲ୍ଡ ଶ୍ରୌତ ପରମ୍ପରା ଆୱାର୍ସ ଇଜ୍ ଶ୍ରୌତ ପରମ୍ପରା ଆଣ୍ଡ ଦୋଜ୍ ସର୍ଟନ୍ ପରମ୍ପରାଜ୍ ଆର୍ ଦେ ଆର୍ ଦେ ସେ ସ୍ମରଣ ଇଜ୍ ଦି ମୋଷ୍ଟ ବିଗିନିଂ ସ୍ମରଣ ଦେ ସେ ସ୍ମରଣଟା ହେଉଛି ମୁଖ୍ୟ ପ୍ରଥମ ହେଉଛି ସ୍ମରଣ ସେମାନେ କହନ୍ତି ଦ୍ୟାଟ୍ ଇଜ୍ ନଟ୍ ଶ୍ରୌତ ପରମ୍ପରା କେତେଜଣ ଅଛନ୍ତି ସମ୍ପ୍ରଦାୟ ଅଛନ୍ତି ସେମାନେ କହନ୍ତି ସ୍ମରଣଟା ହେଉଛି ମୁଖ୍ୟ ବା ଆରମ୍ଭ ହେଉଛି ସ୍ମରଣ ତେଣୁ ସେଇଟା ଶ୍ରୌତ ପରମ୍ପରାରେ ଆସୁନାହାନ୍ତି ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଦ ମହାରାଜ ସେ ଲାଇକ୍ ଦ୍ୟାଟ୍ ସୋ ସର୍ଟନ୍ ସମ୍ପ୍ରଦାୟ ଦେ ଆର୍ ଦେ ସେ ଦି ଫାଷ୍ଟ ଥିଙ୍ଗ୍ ଇନ୍ ଡିଭୋସନାଲ୍ ସର୍ଭିସ୍ ଇଜ୍ ସ୍ମରଣ ଅର୍ ରିମେମ୍ବରିଂ ଆୱାର ଶ୍ରୀଶ୍ରୀମନ୍ତ ଗୌରବନ୍ଦ ମହାରାଜ ସେଜ୍ ଦ୍ୟାଟ୍ ଦ୍ୟାଟ୍ ଇଜ୍ ନଟ୍ ଶ୍ରୌତ ପରମ୍ପରା ଦ୍ୟାଟ୍ ଇଜ୍ ନଟ୍ ଡିସିପ୍ଲିନ୍ ସକ୍ସେସନ୍ ଫ୍ରମ୍ ବାଇ ହିୟରିଂ ଦ୍ୟାଟ୍ ଇଜ୍ ଆନଦର ପରମ୍ପରା ଆୱାର୍ସ ଇଜ୍ ଶ୍ରୌତ ପରମ୍ପରା ଆମେ ଏଇ ଶ୍ରୌତ ପରମ୍ପରାରେ ଆସୁଛେ ଶ୍ରୌତ ପରମ୍ପରାରେ ଆମେ ପ୍ରଥମେ ଶ୍ରବଣ କରିବା ତାପରେ ଜଣେ ଶ୍ରବଣ କଲାପରେ ସେ ଏଲିଜିବୁଲ୍ ହେବ କୀର୍ତ୍ତନ କରିବା ପାଇଁ ଆଜ୍ଞା ହଁ ଅନ୍ଲେସ୍ ୟୁ ହିୟର୍ ହାଉ କ୍ୟାନ୍ ୟୁ ସ୍ପିକ୍ ଏନିଥିଙ୍ଗ୍ ଫାର୍ଷ୍ଟ ଅଫ୍ ଅଲ୍ ୟୁ ହାଭ୍ ଟୁ ହିୟର୍ ଶୁଣୁ ପରୀକ୍ଷିତ ଶ୍ରବଣେ ବୟାସଖୀ ଅଭବତ୍ ଅଭବତ୍ ବୟାସଖୀ କୀର୍ତ୍ତନେ ସ୍ମରଣ ହେଉଛି ପ୍ରହ୍ଲାଦ ତାପରେ ଅର୍ଚ୍ଚନ ହେଉଛି ପୃଥ୍ୱୀ ମହାରାଜ ବନ୍ଦନ ହେଉଛି ଅକ୍ରୁର ତାପରେ କପିପତି ଦାସେ ଦାସେ ହେଉଛନ୍ତି କପିପତି ଆଉ ଲକ୍ଷ୍ମୀଦେବୀ ହେଉଛନ୍ତି ପାଦ ସେବନ ଅର୍ଚ୍ଚନ ବନ୍ଦନ ଦାସ୍ୟ ସଖ୍ୟ ସଖ୍ୟ ବି ଯେ ଅର୍ଜୁନ ଆଣ୍ଡ ଆତ୍ମନିବେଦନ ଇଜ୍ ବଳି ମହାରାଜ ଅର୍ଜୁନ ହେଉଛି ସଖ୍ୟ ଅର୍ଚ୍ଚନ ବନ୍ଦନ ଦାସ୍ୟ ସଖ୍ୟ ଦାସ୍ୟ ଦାସ୍ୟ କିଏ କପିପତି କପିପତି ଦାସେ ଅର୍ଜୁନ ହେଉଛନ୍ତି ସଖ୍ୟ ଆତ୍ମନିବେଦନ ହେଉଛନ୍ତି ବଳି ମହାରାଜ ଇଟ୍ ଇଜ୍ ଡେସ୍କ୍ରାଇବ୍ଡ ଇନ୍ ଭକ୍ତିରସାମୃତ ସିନ୍ଧୁ ୱାନ୍ ଆଚାର୍ଯ୍ୟ ଅଫ୍ ଡିଫରେଣ୍ଟ ଟାଇପ୍ସ ଅଫ୍ ଡିଭୋସନାଲ୍ ସର୍ଭିସେସ୍ ହିୟରିଂ ଇଜ୍ ପରୀକ୍ଷିତ ମହାରାଜ ଚାଣ୍ଟିଂ ଅର୍ କୀର୍ତ୍ତନ ଇଜ୍ ସୁଖଦେବ ଗୋସ୍ୱାମୀ ସ୍ମରଣ ଇଜ୍ ପ୍ରହ୍ଲାଦ ମହାରାଜ ଅର୍ଚ୍ଚନ ଇଜ୍ ପୃଥ୍ୱୀ ମହାରାଜ ବନ୍ଦନ ଇଜ୍ ଅକ୍ରୁର ଦାସ୍ୟ ଇଜ୍ ହନୁମାନ ସଖ୍ୟ ଇଜ୍ ଅର୍ଜୁନ ଆଣ୍ଡ ଆତ୍ମନିବେଦନ ଇଜ୍ ବଳି ମହାରାଜ ଆତ୍ମନିବେଦନ Can you repeat the question? Can you repeat the question? I couldn't follow it. There is? Where is Nama Sankirtan? There is?
Prosperity.
Okay, okay.
Please, let's try to organize very number, at least once a week.
Prabhu says, what he says, you can you tell it? Can you tell me what Mata says? I couldn't understand.
Lord Chaitanya and the Shastra say, where there is Harinam Sankirtan, there is prosperity. Please let us try to organize Harinam at least once a week.
Okay, okay. Harinam, once a week. We are doing today Harinam, 1 week. Today is Sunday, so we are organizing Harinam Sankirtan. Once a week, we are doing that. There will be prosperity.
Question is not relevant to the subject today. Any? General suggestion.
Today? Today, there is weekly. Weekly, we are organizing this Harinam Sankirtan. Today. Sunday program.
It is going on here.
Mataji কইলে সে কইবে তা রাশিয়ার ল্যাঙ্গুয়েজ করিবে ট্রান্সফার কর ট্রান্সফার
There
will be also Bhajan Kirtan also.
Bhajan Kirtan, followed by Bhajan Kirtan.
So you are invited to do that Kirtan here. Purvajanma? Akrura? Those who are Bhagavan kara sahita jo mane asikiri bhaga nei thile semane jo bibhinna category sab aschanti ketrana nitya siddha aschanti ketrana sadhana siddha sab raichanti sadhana re siddhi karthibaru semane aji bhagavan ko lila re shamil aichanti tenu semane purva janma re bhagavan kara bhajan kichi karithibe sadhana siddha hoithibe nal nitya siddha hoithibe semane bhagavan lila re sab shamil hoanti sab jo mane sab shamil aichanti bhagavan lila re अक्रूरंकर पास्ट लाइफ कौन थी वो देखा पड़ो मुझे जाननी अक्रूर
ये जो
ନା ନିତ୍ୟ ସିଦ୍ଧ ଯେଉଁମାନେ ଅଛନ୍ତି ଯେଉଁମାନେ ନିତ୍ୟ ସିଦ୍ଧ ତାଙ୍କର ଆଉ ପୂର୍ବ ଇଏ ନାହିଁ ସେମାନେ ଇଟର୍ନାଲ ଯେମିତି ଆମେ ନିତ୍ୟ ବଦ୍ଧ So we cannot comprehend eternity. We cannot comprehend eternity. Because we are limited, we cannot comprehend eternity. That's why we are thinking prior to eternity. There is no such thing as prior to eternity. Anadi. Anadira purva akut adhya sila. We cannot think of. Then jo mane nitya siddha, anadi bahirmukha jiva, Krishna bhuli gela. We are eternally forgotten. We have eternally forgotten the Lord. So we have past life. We have been from having so many lives there. But those who are nitya, those who are eternal, always nitya siddha, they are nitya siddha. That means they were not foreign at any time. They are always a liberated soul, nitya siddha. So Bhagavan ka lila re jo mane sami nahi thile ketana nitya siddha raichanti ketana sadhan siddha raichanti nitya siddha mane jemti Bhagavan ko golok dham ru sab aschanti Bhagavan ka lila re sab samil hoba pai se mane sab golok dham ru sab aschanti tanga dham ru aschanti kintu swarga lok ru jo devata mane sab asthile se mane madhe se samil hei thile अन्य माने मुनि ऋषि माने से माने सब शामिल हे थिले सब दुई प्रकार सब अछंती सेठी नित्य सिद्ध अछंती साधन सिद्ध रहिछंती तेनो अक्रूर को प्रकार थिल कैटेगरी थिले सेटा हम जान कहि परबि नै
कहि देबे प्रभु प्रभु जो माने नित्य सिद्ध भी
हां हां
कोई माने मिशन थिबो
ना नित्य मींस व्हाट
प्रभु इटर्नल्स ना हेगले
दैट इज नॉट इटर्नल They were having some, what means they are not eternal, eternally liberated. They are sadhana siddha. They are not eternal, nitya siddha nuhanti. Narada Muni ka purva janma achi na? Tinita janma raichi, Narada Muni kara? Dvabhimahu purusho loke kharasya akhara evacha khara sarvani bhutani kutastho akhara uchyate. Srimad Bhagavad Gita 15th chapter, text 16. There are two types of living entities. One is eternally, always eternally liberated, one is eternally fallen, conditioned. Dvabhimo purusholo kherasya khera evacha khera. We are khera. We are eternally fallen. But akhera means eternally liberated. There was no such time that they were fallen and they become liberated. They are not nitya siddha. Nitya siddha means always, eternally. We cannot think of eternity, that's why we think in that way. Okay. Yes, yes, yes. That we are doing because we are having no manpower. That's why we are not able to do that. But if you stay here, then we can do that. If you stay here, we can do that.
We were doing.
It's not regular intervals, not maintained due to shortage of
shortage of manpower, devotees. সংকীর্তন হলে ভাল হ্যাঁ আমার যাই কানাডার দেখি কানাডা ইয়ে আমার ইউরোপে সেটি বেশি ভক্ত না দুই তিনজন লে সে কীর্তন করি যাতে এবং সেটি সব প্রচার বি হুয়ে সে ফরেন কন্ট্রি সেসব রয়েছে কিন্তু আমার এটি ইন্ডিয়ার সেসব হোনি
হ্যাঁ
জানিছি তো We are having so much, so many services.
Today we will go.